ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ଜୁହାର, ପହିଲା ମୁଖ୍ୟ ଖବର। ଦେଶର ବିକାଶ ଦିଗେ ଦେଖାଦେଉଥିବାର ଫି ଆହ୍ୱାନର ମୁକାବିଲା କରିବା ଲାଗି ଭାରତ ସାମର୍ଥ୍ୟ ରଖିଛି, କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କାର୍ଗିଲ ଦିବସ ଅବସରରେ ରାଷ୍ଟ୍ରପତି ଆର୍ ପ୍ରଧାନମନ୍ତ୍ରୀ ଶହୀଦ ବୀର ଯବାନଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଇବା କାଲି ହେବା ନୀତି ଆୟୋଗର ବୈଠକ। ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ବିଧାନସଭାର 5 ନମ୍ବର ଦିନେ ସ୍ୱାଭାବିକ ଭାବେ ଚାଲିଲା ଗୃହ କାମ। ଆଇବା ସୋମବାର ତକ ଗୃହକେ ମୁଲତବୀ ଘୋଷଣା କଲେ ବାଚସ୍ପତି। ଆଉର୍ ସୋନପୁର ଆର୍ କେନ୍ଦୁଝରନ ସ୍ଥାପନା ହେବା ନୂଆ ଇଏସ୍ଆଇ ହସ୍ପିଟାଲ। ଆଜି କାର୍ଗିଲ ବିଜୟ ଦିବସ ପାଳନ କରୁଛି। 1999 84 ଦିନର ଯୁଦ୍ଧଟି ସାରା ବିଶ୍ୱ ଦେଖିଥିଲା ଭାରତୀୟ ସେନାର ଶୌର୍ଯ୍ୟ ଆର୍ ପରାକ୍ରମ। କାର୍ଗିଲ ଯୁଦ୍ଧଟି ପାକିସ୍ତାନକେ ଭାରତୀୟ ସେନା ପରାଜିତ କରିଥିଲେ। ଏହି ଯୁଦ୍ଧଟି 527 ଜଣ ଯବାନ ଶହୀଦ ହୋଇଥିବାର ବେଳେ 1363 ଜଣ ଆହତ ହୋଇଥିଲେ। ବୀର ଯବାନଙ୍କର ବଳିଦାନ ଲାଗି କାର୍ଗିଲର ଟାଇଗର ଶୃଙ୍ଗନ ଭାରତୀୟ ସେନା ତ୍ରିରଙ୍ଗା ପତାକା ଉଡ଼େଇକରି ବିଜୟ ହାସଲ କରିଥିଲେ। ଏହି ଅବସରରେ ଲଦାଖର ଦ୍ରାସନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶହୀଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍। ଶ୍ରୀ ମୋଦି ଉଦ୍ବୋଧନ ଦେଇକରି କହିଛନ୍ ଯେ ଆମେ ଖାଲି ଯୁଦ୍ଧ ନାଇଁ ଜିତି, ସତ୍ୟ ସଂଯମତା ଆର୍ ଶକ୍ତିଭିଲ୍ ପ୍ରଦର୍ଶନ କରିଛୁ। ବିକାଶ ରାସ୍ତାଥି ଆସୁଥିବାର ଫି ଆହ୍ୱାନକେ ଭାରତ ମୁକାବିଲା କରିବାର ସାମର୍ଥ୍ୟ ରଖିଛେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍।
କାର୍ଗିଲ ଯୁଦ୍ଧ କେ ବାହାଦୁର ବୀରୋ କି ମାତାଏ ବୀର ନାରିୟାଁ ଆର୍ ଉନକେ ସମସ୍ତ ପରିଜନ ସେନା କେ ବାହାଦୁର ଯବାନୋ ଔର ମେରେ ପ୍ରିୟ ଦେଶବାସୀ ଆଜ ଲଦାଖ କି ୟେ ମହାନ ଧରତୀ କାର୍ଗିଲ ବିଜୟ କେ 25 ବର୍ଷ ପୁରେ ହୋନେ କି ସାକ୍ଷୀ ବନ ରହି ହେ। କାର୍ଗିଲ ବିଜୟ ଦିବସ ହମେ ବତାତା ହେ କି ରାଷ୍ଟ୍ର କେ ଲିଏ ଦିଏ ଗଏ ବଳିଦାନ ଅମର ହୋତେ ହେ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କାର୍ଗିଲ ରୌପ୍ୟ ଜୟନ୍ତୀ ଅବସରରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍। ସାମାଜିକ ଗଣମାଧ୍ୟମଟି ରାଷ୍ଟ୍ରପତି କହିଛନ୍ତି ଯେ କାର୍ଗିଲ ବିଜୟ ଦିବସ ହେଉଛି ସଶସ୍ତ ବଳର ଅଦମ୍ୟ ସାହସ ଆର୍ ଅସାଧାରଣ ପରାକ୍ରମ। ଯୁଦ୍ଧତି ବୀରତ୍ୱ ଦେଖାଇକରି ଶହୀଦ ହୋଇଥିବା ଯବାନମାନଙ୍କୁ ରାଷ୍ଟ୍ର ସମ୍ମାନ ଦେବାଟା ଇଟା ଗୋଟିଏ ଅବସର ଆଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଅଧ୍ୟକ୍ଷତାରେ ଆଇବାକାଲ ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ରଠାରେ ନୀତି ଆୟୋଗର 9 ନମ୍ବର ସାଧାରଣ ପରିଷଦ ବୈଠକ ହେବା। ଏଥି ଭିନ୍ ଭିନ୍ ରାଜ୍ୟର ମୁଖ୍ୟମନ୍ତ୍ରୀ ଆର୍ କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳମାନେ ଯୋଗଦେବେ। ଇତାର ସହିତ କେତେ କେନ୍ଦ୍ରମନ୍ତ୍ରୀ ଆର୍ ନୀତି ଆୟୋଗର ଉପାଧ୍ୟକ୍ଷ ଆର୍ ସଦସ୍ୟମାନେ ସାମିଲ ହେବେ। ଭାରତକେ ବିକଶିତ ରାଷ୍ଟ୍ର ଭାବେ ଗଢ଼ବା ଲାଗି ଏହି ବୈଠକର ବିଷୟ ବିକଶିତ ଭାରତ 2047 ରଖାଯାଇଛି। ବିକଶିତ ଭାରତ ଉପରେ ତୟାର କରାଯାଇଥିବା ଦସ୍ତାବେଜକେ ନେଇକରି ଏହି ବୈଠକଟି ଆଲୋଚନା ହେବା ବୋଲି ସୂଚନା ମିଳିଛି। ନୀତି ଆୟୋଗ ତରଫରୁ କୁହାଯାଇଛି ଯେ କେନ୍ଦ୍ର ଆର୍ ରାଜ୍ୟ ସରକାରଙ୍କ ଭିତରେ ସମନ୍ୱୟ ରକ୍ଷା କରିକରି ଗ୍ରାମୀଣ ଆର୍ ସହରାଞ୍ଚଳର ଲୋକମାନଙ୍କର ଜୀବନଶୈଳୀଥି ଉନ୍ନତି ଆଣବାର ଦିଗେ କାମ କରବାର ଉପରେ ଏହି ବୈଠକଟି ଆଲୋଚନା ହେବା। ବିକଶିତ ଭାରତ ଗଠନ ଦିଗେ ରାଜ୍ୟମାନଙ୍କର ଭୂମିକା ବାବଦେଭିଲ୍ ଆଲୋଚନା କରାଯିବା ବୋଲି ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ନୂଆଦିଲ୍ଲୀ ଗସ୍ତି ଯିବେ। ଆଇବାକାଲି ନୂଆଦିଲ୍ଲୀ ନ ହେବାରକେ ଥିବା ନୀତି ଆୟୋଗର ବୈଠକଟି ମୁଖ୍ୟମନ୍ତ୍ରୀ ସାମିଲ ହେବେ। ଏହି ବୈଠକଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରାଜ୍ୟର ଭିନ୍ ଭିନ୍ ସମସ୍ୟା ବାବଦେ ପ୍ରଧାନମନ୍ତ୍ରୀଙ୍କୁ ଜଣାବେ। ଇତାର ଛଡ଼ା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି କେତେଜଣ କେନ୍ଦ୍ରମନ୍ତ୍ରୀ ଭିଲ୍ ଭେଟବାର କାର୍ଯ୍ୟକ୍ରମ ରହିଛି। ବିଧାନସଭାର ଅଧିବେଶନ ଚାଲୁଥିବାରୁ ଆଇବା 29 ତାରିଖ ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ପ୍ରକୋଷ୍ଠ ନ ଜଣଶୁଣାଣି ବନ୍ଦ ରହିବା। ଏହି ବାବଦେ ସାଧାରଣ ପ୍ରଶାସନ ଆର୍ ସାଧାରଣ ପ୍ରଶାସନ ଅଭିଯୋଗ ବିଭାଗ ତରଫ ଲୁକର ଜାଣବା ଲାଗି ସୂଚନା ଦିଆଯାଇଛି। ଓଡ଼ିଶା ହାଇକୋର୍ଟର 77 ନମ୍ବର ପ୍ରତିଷ୍ଠା ଦିବସ ଆର୍ ପହିଲା ମୁଖ୍ୟ ବିଚାରପତି ଜଷ୍ଟିସ୍ ବିକେ ରାୟଙ୍କର ଶ୍ରାଦ୍ଧ ଦିବସ ଆଜି ହାଇକୋର୍ଟ ପରିସରନ ପାଳିତ ହୋଇଯାଇଛି। ଏହି ଅବସରରେ ହାଇକୋର୍ଟ ପରିସରନ ଥିବାର ଜଷ୍ଟିସ୍ ରାୟଙ୍କର ପ୍ରତିମୂର୍ତ୍ତି ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂଙ୍କ ସହିତ ଅଲଗା ବିଚାରପତିମାନେ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ହାଇକୋର୍ଟ ବାର୍ ଆସୋସିଏସନ୍ର ସଭାପତି ବିଜୟ କୁମାର ମିଶ୍ରଙ୍କ ସହିତ ଅଲଗା କର୍ମକର୍ତ୍ତା ଆର୍ ଆଇନଜୀବୀ ପରିଷଦ ତରଫ ଜଷ୍ଟିସ୍ ରାୟଙ୍କର ପ୍ରତିମୂର୍ତ୍ତି ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ବିଧାନସଭା ଅଧିବେଶନର ଆଜି 5 ନମ୍ବର ଦିନେ ଗୃହ କାମ ସ୍ୱାଭାବିକ ଭାବେ ଚାଲିଥିଲା। ପ୍ରଶ୍ନକାଳଟି ଉଚ୍ଚଶିକ୍ଷା, ବିଦ୍ୟାଳୟ ଆର୍ ଗଣଶିକ୍ଷା, ଶିଳ୍ପ, ଅନୁସୂଚିତ ଜାତି ଆଉ ଜନଜାତି, ଉନ୍ନୟନ ଆର୍ ସଂଖ୍ୟାଲଘୁ ସମ୍ପ୍ରଦାୟ ଆର୍ ପଛୁଆ ବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ବାଗିର ଭିନ୍ ଭିନ୍ ବିଭାଗ ଉପରେ ଆଲୋଚନା ହୋଇଥିଲା। ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗର ଆଲୋଚନାଟି ଭାଗ ନେଇକରି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ ବହୁତ ଜଲ୍ଦି ରାଜ୍ୟର 16,519 ପ୍ରାଥମିକ ଆର୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନ ଖାଲି ପଡ଼ିଥିବାର 17,761 ଶିକ୍ଷକ ପଦ ପୂରା କରିବା ଲାଗି ସରକାର ପଦକ୍ଷେପ ନେବେ। ଇତାର ଛଡ଼ା ଗୃହନ ଶୂନ୍ୟକାଳଥି ବିଧାୟକମାନେ ଭିନ୍ ଭିନ୍ ପ୍ରସଙ୍ଗ ବାଚସ୍ପତିଙ୍କ ନଜରକେ ଆଣିଥିଲେ। ଉପରବେଳା 4 ବଜେ ଗୃହ କାମ ମୁଲ ହୋଇଥିବାର ବେଳେ କେତେଟା ବିଭାଗର କାଗଜପତ୍ର ଉପସ୍ଥାପନ ହୋଇଥିଲା। ଇତା ଋତୁରୁ ବାଚସ୍ପତି ସୁରମା ପାଢ଼ୀ ଆଇବା ସୋମବାର ତକ ଗୃହକେ ମୁଲତବୀ ଘୋଷଣା କରିଛନ୍। ସୋନପୁର ଆର୍ କେନ୍ଦୁଝର ଦୁଇଟା ନୂଆ ଇଏସ୍ଆଇ ହସ୍ପିଟାଲ ସ୍ଥାପନା ପ୍ରସ୍ତାବକେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ ଦେଇଛନ୍। ଏ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସୋନପୁର ଆର୍ କେନ୍ଦୁଝର ସହର ଏ ଦୁଇଟା ହସ୍ପିଟାଲ ସ୍ଥାପନା ହେବା। ଏଥିଲାଗି ସେ ଇଲାକାର ଶ୍ରମିକ ଶ୍ରେଣୀର ଲୋକମାନେ ଆର୍ ସେମାନଙ୍କର ପରିବାର ଭଲ ସ୍ୱାସ୍ଥ୍ୟସେବା ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ରାଇଜେ ବଢ଼ୁଥିବାର ଆଲୁର ଚାହିଦାକେ ପୂରା କରିବା ଲାଗି ଉତ୍ତରପ୍ରଦେଶନୁ ଆଲୁ ଘିନାଯିବା ବୋଲି ଖାଦ୍ୟ ଆର୍ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍। ମନ୍ତ୍ରୀ ଶ୍ରୀ ପାତ୍ର ଆଜି ଭୁବନେଶ୍ୱର ପାଖର ଆଇଗିଣିଆ ଆଲୁ ଗୋଦାମକେ ଯାଇକରି ସ୍ଥିତିର ଯାଞ୍ଚ କରିଛନ୍। ଏ ସମୟରେ ସେ କହିଛନ୍ତି ଯେ ଏଛେନ୍ ଯେତିକି ପରିମାଣର ଆଲୁ ଅଛେ ସେଟା ରାଜ୍ୟର 7 ଦିନର ଚାହିଦା ପୂରା କରିପାରବା। ଆଲୁ ପିଆଜ ଉତ୍ପାଦନ ସହିତ ଶୀତଳ ଭଣ୍ଡାର ନାଇଁଥିବାରୁ ଏନ୍ତା ପରିସ୍ଥିତି ସୃଷ୍ଟି ହୋଇଛି। ହୀରାକୁଦ ଜଲଭଣ୍ଡାରନୁ ଆଇବା ରବିବାର ଦିନ ସକାଳର 9 ବଜେ ଏ ବଛରର ପହିଲା ବୟଡ ପାଣି ଛଡ଼ାଯିବା। ଏଥିଲାଗି ଡ୍ୟାମ କର୍ତ୍ତୃପକ୍ଷଙ୍କ ତରଫ ପ୍ରସ୍ତୁତି ମୁଲ କରାଯାଇଛି। ତଲିଆ ଇଲାକାକେ ସତର୍କ ସୂଚନା ଦିଆଯାଇଥିବା ବେଳେ ଆଇଜ ଡାକବାଜି ଯନ୍ତ୍ର ଜରିଏ ସତର୍କ କରାଯାଇଛି। ଏ ବାବଦେ ଆମର ସମ୍ବଲପୁର ସମ୍ଭାଦଦାତା ଗୁଣମଣି ବିଶ୍ୱାଳଙ୍କର ଗୋଟିଏ ରିପୋର୍ଟ।
ଆସନ୍ତା 28 ତାରିଖ ରବିବାର ସକାଳ 9ଟାରେ ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ପ୍ରଥମେ ପୂଜାର୍ଚ୍ଚନା କରାଗଲା ପରେ ବାମପଟର 7 ନମ୍ଘର ସ୍ଲୁଇସ୍ ଗେଟ୍ ଖୋଲି ବନ୍ୟାଜଳ ଛଡ଼ାଯିବ। ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାରୁ କ୍ରମାଗତ ଭାବରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ 2.5 ଲକ୍ଷରୁ ଉର୍ଦ୍ଧ୍ୱ କ୍ୟୁସେକ୍ ପାଣି ପ୍ରବେଶ କରୁଛି। ତେଣୁ ରବିବାର ଦିନ ଗେଟ୍ ଖୋଲିବାକୁ ଜଳସମ୍ପଦ ବିଭାଗ ନିଷ୍ପଭି ନେଇଛି। ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ହେଉଥିବାରୁ ହୀରାକୁଦ ଜଳଭଣ୍ଡାରର ତଳମୁଣ୍ଡରେ ଥିବା 13ଟି ଜିଲ୍ଲାର ଜିଲ୍ଲାପାଳ ଓ ଏସ୍ପିମାନଙ୍କୁ ସତର୍କ ସୂଚନା ଜାରି କରାଯାଇଛି। ଏଥିପାଇଁ ଲୋକଙ୍କୁ ବନ୍ୟାଜଳ ନିଷ୍କାସନ ସମୟରେ ମହାନଦୀ ଭିତରକୁ ନ ଯିବା ପାଇଁ ଡାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନ କରାଯାଉଛି। ଏହା ସହିତ ନିଜର ଗୃହପାଳିତ ପଶୁଙ୍କୁ ମଧ୍ୟ ମହାନଦୀ ଭିତରକୁ ନ ଛଡ଼ିବା ପାଇଁ ସଚେତନ କରାଯାଇଛି। ଆକାଶବାଣୀର ଆଞ୍ଚଳିକ ସମ୍ବାଦ ପାଇଁ ସମ୍ବଲପୁରରୁ ମୁଁ ଗୁଣମଣି ବିଶ୍ୱାଳ।
ନୂଆପଡ଼ା ଜିଲ୍ଲା ଖଡ଼ିଆଲ କେନ୍ଦ୍ରୀୟ ବିଦ୍ୟାଳୟ ନ ଶିକ୍ଷା ସପ୍ତାହ ପାଳିତ ହୋଇଛି। ଏ ଅବସରରେ 7 ଦିନ ଧରିକରି ଭିନ୍ ଭିନ୍ କାର୍ଯ୍ୟକ୍ରମ ହେଉଥିବାର ବେଳେ ଛାତ୍ରଛାତ୍ରୀ ଆର୍ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସାଙ୍ଗେ ଭଲ ସମ୍ପର୍କ ସ୍ଥାପନା ଆର୍ ବିଦ୍ୟାଳୟର ଆନୁଷଙ୍ଗିକ ବ୍ୟବସ୍ଥା ଛାତ୍ରଛାତ୍ରୀମାନଙ୍କ ଭିତରେ ଥିବାର ପ୍ରତିଭାକେ ଲୋକଲୋଚନକେ ଆଣିବା ଲାଗି ପ୍ରୟାସ କରାଯାଉଛି। ବୌଦ୍ଧର ମହାନଦୀ ଆଲତିଘାଟକେ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦାବି କରିକରି ଆଲତି କମିଟି ଜିଲ୍ଲାପାଳ ଜେ ସୋନାଲଙ୍କ ସାଙ୍ଗେ ଆଲୋଚନା କରିଛନ୍। ଇତାର ସହିତ ଜଳସମ୍ପଦ, ପର୍ଯ୍ୟଟନ, ପୂର୍ତ୍ତ ଆର୍ ନଗର ଉନ୍ନୟନ ମନ୍ତ୍ରୀଙ୍କ ଉଦ୍ଦେଶ୍ୟ ସ୍ୱତନ୍ତ୍ର ଦାବିପତ୍ର ଜିଲ୍ଲାପାଳଙ୍କୁ ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 28 ତାରିଖ ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଏଟା ତାଙ୍କର 112 ନମ୍ଘର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍, ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଟି ପ୍ରସାରଣ କରାଯିବା। ଏଆଇଆର୍ ନ୍ୟୁଜ୍, ଡିଡି ନ୍ୟୁଜ୍ ଆର୍ ପିଏମ୍ଓ ଅଫିସର ୟୁଟ୍ୟୁବ୍ ଚ୍ୟାନେଲ୍ଟି ଭିଲ୍ ଶୁଣାଯାଇପାରବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାଟି ଇତାର ପ୍ରସାରଣ କରାଯିବା। ପାଣିପାଗ ଉତ୍ତର ବଙ୍ଗୋପସାଗର ଆର୍ ତାର ଆଖପାଖର ଇଲାକାନ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଉତ୍ତର ବଙ୍ଗୋପସାଗର ବାଂଲାଦେଶ ସମୁଦ୍ର ଖଣିନ ଲଘୁଚାପ କେନ୍ଦ୍ରୀଭୂତ ହୋଇଥିବାର ବେଳେ ଇଟା ପଶ୍ଚିମ ଉତ୍ତର ପଶ୍ଚିମ ଦିଗାଡ଼କେ ଗତି କରବା ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି। ଇତାର ପ୍ରଭାବଥି ଉତ୍ତର ଆର୍ ଉପକୂଲ ଓଡ଼ିଶାର ଭିନ୍ ଭିନ୍ ଜାଗାନ ଜବର ବର୍ଷା ହେବାର ସମ୍ଭାବନା ରହିଛି। ଆଇବା 5 ଦିନ ତକ ବର୍ଷା ଲାଗି ରହିବା ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସୂଚନା ମିଳିଛି। ସିଆଡ଼େ ଆଇବାକାଲି ପଶ୍ଚିମ ଓଡ଼ିଶାର କଲାହାଣ୍ଡିକେ ଛାଡ଼ିଦେଲେ ବାକି ଜିଲ୍ଲାମାନଙ୍କେ ଜବର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ସତର୍କ କରିଛି। ଶେଷ ମୁଖ୍ୟ ଖବର ଫେରିଘାଏ ଦେଶର ବିକାଶ ଦିଗେ ଦେଖାଦେଉଥିବାର ଫି ଆହ୍ୱାନର ମୁକାବିଲା କରିବା ଲାଗି ଭାରତ ସାମର୍ଥ୍ୟ ରଖିଛି କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କାର୍ଗିଲ ଦିବସ ଅବସରରେ ରାଷ୍ଟ୍ରପତି ଆର୍ ପ୍ରଧାନମନ୍ତ୍ରୀ ଶହୀଦ ବୀର ଯବାନଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଅଧ୍ୟକ୍ଷତାଟି ଆଇବାକାଲି ହେବା ନୀତି ଆୟୋଗର ବୈଠକ। ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଧାନସଭାର 5 ନମ୍ବର ଦିନେ ସ୍ୱାଭାବିକ ଭାବେ ଚାଲିଲା ଗୃହ କାମ। ଆଇବା ସୋମବାର ତକ ଗୃହକେ ମୁଲତବୀ ଘୋଷଣା କଲେ ବାଚସ୍ପତି। ଆଉର୍ ସୋନପୁର ଆର୍ କେନ୍ଦୁଝରନ ସ୍ଥାପନା ହେବା ନୂଆ ESI ହସ୍ପିଟାଲ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।